ତେଣୁ ଧର୍ମନୀତି ଯଦି ପ୍ରତିଷ୍ଠିତ ହୋଇକି ଯୁଦ୍ଧରେ ଅଂଶାଚରଣ କରିବା ବା ଶତ୍ରୁ ନାଶ କରିବା ଏବଂ ଯଜ୍ଞରେ ପଶୁ ବଳି ରହି ଏସବୁ ହିଂସାତ୍ମକ କାଣ୍ଡରେ ବିବେଚିତ ହୁଏ ନାହିଁ। କାରଣ ଧର୍ମନୀତି ଅବଲମ୍ବନ କଲେ ସମସ୍ତେ ଉପକୃତ ହୁଅନ୍ତି ବା କଲ୍ୟାଣ ଲାଭ କରନ୍ତି। ଯେଉଁ ପଶୁକୁ ଯଜ୍ଞରେ ବଳି ଦିଆଯାଏ ସେ ସାଙ୍ଗେ ସାଙ୍ଗେ ମାନବ ଜନ ଲାଭ କରେ। ଆଉ ତା କ୍ରମ ବିକାଶ ପନ୍ଥାରେ ଅନ୍ୟ ଦୁନିଆରେ ଭ୍ରମଣ କରିବାକୁ ପଡ଼େ ନାହିଁ। ଯେବେ ବ୍ରାହ୍ମଣମାନେ ଯଜ୍ଞରେ ପଶୁ ବଳି ଦେଲେ ସ୍ୱର୍ଗ ଲାଭ ସ୍ୱର୍ଗ ଲୋକ ଲାଭ କରନ୍ତି, ସେହିପରି କ୍ଷତ୍ରିୟମାନେ ଯୁଦ୍ଧ କ୍ଷେତ୍ରରେ ପ୍ରାଣତ୍ୟାଗ କରି ସ୍ୱର୍ଗ ଲାଭ କରନ୍ତି। ଦୁଇ ପ୍ରକାର ସୁଗମ ଅଛି। ଯେପର୍ଯ୍ୟନ୍ତ ବ୍ୟକ୍ତି ମୁକ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ମୁକ୍ତି ଲାଭ ଧର୍ମନୀତି ଉପରେ ପ୍ରତିଷ୍ଠିତ ହୋଇ ଏ ଜନ୍ମରେ ତାର ସ୍ୱଧର୍ମ ପାଳନ କରିବାକୁ ବା କର୍ତ୍ତବ୍ୟ କର୍ମ କରିବାକୁ ପଡ଼ିବ। ଯେତେବେଳେ ବ୍ୟକ୍ତି ମୁକ୍ତ ହୋଇଗଲା ସେତେବେଳେ ତାର ସ୍ୱଧର୍ମ ବା କର୍ତ୍ତବ୍ୟ କର୍ମ ଅପ୍ରାକୃତ କର୍ମ ବା ଦ୍ୱିତୀୟ କର୍ମ ହୋଇଗଲା ଏବଂ ସେତେବେଳେ ସେ ଆମ ଭୌତିକ ଦେହ ଧାରଣାରେ ନଥାଏ। ଭୌତିକ ଦେହ ଧାରଣାରେ ଯେତେବେଳେ ବ୍ୟକ୍ତି ଥାଏ ସେତେବେଳେ ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କ ସ୍ୱତନ୍ତ୍ର କର୍ମମାନ ଅଛି ଏବଂ ଏହି ପ୍ରକାର କର୍ମ ସମ୍ପାଦନ କରିବା ଅଟେ। ସ୍ୱଧର୍ମ ଭଗବାନଙ୍କ ଦ୍ୱାରା ସ୍ଥିରୀକୃତ ହୋଇଅଛି ଏବଂ ଚତୁର୍ଥ ଅଧ୍ୟାୟରେ ଏହି ସମ୍ବନ୍ଧରେ ବିଶ୍ଳେଷଣ କରାଯିବ। ଭୌତିକ ଦେହଧାରଣ ସ୍ତରରେ ସ୍ୱଧର୍ମକୁ ବର୍ଣ୍ଣାଶ୍ରମ ଧର୍ମ ବା ବ୍ୟକ୍ତିର ଦିବ୍ୟାଙ୍ଗୁତି ଲାଭ କରିବା ନିମନ୍ତ ପ୍ରାଥମିକ ସୋପାନ ବୋଲି କୁହାଯାଏ। ବର୍ଣ୍ଣାଶ୍ରମ ଧର୍ମ ସ୍ତରରୁ ମାନବ ସଭ୍ୟତା ଆରମ୍ଭ ହୁଏ। ଭୂତ ପ୍ରକୃତି ନିଜର ଗୁଣ ହୋଇ ଏ ଭୌତିକ ସ୍ତରରେ ଲାଭ ହୋଇଅଛି ସେହି ଗୁଣରେ କର୍ମ ସମ୍ପାଦନ କରିବାକୁ ବର୍ଣ୍ଣାଶ୍ରମ ଧର୍ମ କୁହାଯାଏ। ବର୍ଣ୍ଣାଶ୍ରମ ଧର୍ମ ଅନୁଯାୟୀ ଯେକୌଣସି କର୍ମ କ୍ଷେତ୍ରରେ କର୍ତ୍ତବ୍ୟ ସମ୍ପାଦନ କଲେ ବ୍ୟକ୍ତି ଉଚ୍ଚତର ସ୍ତରକୁ ଉନ୍ନୀତ ହୁଏ। ତେଣୁ ଆମେ ସଂକ୍ଷେପରେ ଭଗବଦ୍ଗୀତା କିଛି ଯେମିତି ଭାଗବତ ମନା କରୁଛେ ସେମିତି ଭଗବଦ୍ଗୀତା ବର୍ଣ୍ଣନା କରିବା। ଗତକାଲି ଆମେ ପ୍ରଥମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଆଲୋଚନା କରିଥିଲେ ଯେଉଁଥିରେ ଦୁର୍ଯ୍ୟୋଧନ
ଏସବୁ ସାଙ୍ଗେ ସାଙ୍ଗେ ସମସ୍ତେ ବାରଣ କଲେ ପାଣ୍ଡବ କୌରବମାନଙ୍କ ପାଖରେ
চন্দ্রের কোষ বিশ্বাস সন্তান তুমুল হবে, মানে সে শব্দ বহু জোরে শব্দ হল খালি এটি কুহ, কিন্তু তার কোন প্রতিক্রিয়া কিছু কুহায়নি। কাহিনি না পাণ্ডব মনে তাদের কিছু দেখি এখন কৌশি চিন্তা নেই কৌশল, যে ভগবান পাণ্ডবরা আশ্রয় হয়েছিল সেমানে যেতে বড় বিপদ আসিল সেমানে ভয় করেন নাই। নারায়ণ পরাশবি মা কুদস্থন বিপদী স্বর্গ অপভ্রত নরকেশ্বর তুল্যাট দর্শন শিবজি পার্বতী কৌশলী পার্বতী চিত্রপতিকে অভিশাপ দিয়েদেলে যে তুমি অসুর যদি প্রাপ্ত হ। সেতবে চিত্রকেতু কৌশি নির্ভয়ে দেবী পাখে কৌশল হে মাতা হে মাতে আপন মতে আপন ক্রোধ করত নাই, তেমন আপনার মধ্যে অভিশাপ দেবে এ মোর পাপর ফল হিসাবে অভিশাপ প্রাপ্ত হয়েছি এগুলি চালিয়েছি। আমি দেখি শিবজি কৌশল পার্বতী দেখল তো ভগবান ভক্তকর কুমারী মহিমা নারায়ণ পরাশরে যে ভগবান ভক্ত সে কৌশি সময় ভয় নথা অভয় সপ্তম সুধীর জ্ঞান যোগ ব্যবস্থিত ভগবদ্গীতা ষোড়শ প্রথমে যে দৈব গুণ বিষয়ে বর্ণনা করছেন সেটা প্রথম দৈব গুণ হচ্ছে অভয়ন, যে ভগবান পাদুকরে আশ্রয় হয়েছে সেমানে কৌশি ভয় তাঁকে নথা। শিবজি কৌশল নারায়ণ পরাশরে নদী স্বর্গ অপবর্গ নরকেশ্বর তুল্যাট দর্শন, আমি যদি স্বর্গকে খাওয়া শুরু করি যদি ভগবধাম যিবা গেলে ভগবধাম গেলে যদি নর্কু যিবা গেলে সেটি মধ্যে সেমানে যাচ্ছেন তুল্যাট দর্শন, তাঙ্ক পক্ষে নাই না আমি মুক্তি পাইবা আমি স্বর্গকে যিবা এইসব সেমানে নথায়, যৌটি গেলে মধ্যে তুল্যাট দর্শন সবকিছু তাঙ্ক নিয়ে তাঙ্ক কেমন ভয় নথায়। তেমন কিন্তু অপরপক্ষে কম হচ্ছে তত শ্বেত ভাই মহাবি সঙ্গনে স্থিত মাধব পাণ্ডব সাহেব দ্বিতীয় শাখ প্রদান হত এই শোকটি আমার স্থান বুলা কেন্দ্রে এই প্রথম থর পাই সানডে ক্লাসে এই শোকটি পাইছি এই শোকটি যেতবে পাণ্ডব পক্ষে সমস্ত সাপনা করে সেতবে কত তারপরে সতী ভাই যুক্তি শ্বেত মানে ধরা বর্ণর শুক্ল বর্ণর ঘোড়া সহিত যুক্ত হয়েছে যে রথ অর্জুনক রথ সে রথে মাধব পাণ্ডব সহিত দিব্য শাখ প্রধান হত। মাধব এবং পাণ্ডব কে যে অর্জুন এমনি তাঁর শঙ্খকে না দিব্য শাখ হয়েছে দিব্য কথা কুহায় দিব্য শঙ্খ প্রধান পাঁচ জনীয় দেবদত্ত ধনঞ্জয় পম্প্রম গর্ভ মহাশঙ্খ ভীমকাল না ভগবান শঙ্কর নাম পাঞ্চ জনীয় অর্জুন শঙ্কর নাম হচ্ছে দেবদত্ত ব্রুকোদর ভীমকর শঙ্কর নাম নাম হচ্ছে পম্প্র এইভাবে ভাবে অন্যান্য মধ্যে তাঁকর অনন্ত নিজ রাজা আকন্ত পুত্র যুধিষ্ঠির নকুল সরবস্থা শুভশ মণিপুষ্পক যুধিষ্ঠির মহারাজ শঙ্কর নাম হচ্ছে অনন্ত বিজয় নকুল সদেব নাম শঙ্কর নাম হচ্ছে শুভশ শুভশ মণিপুষ্পক এসব দিব্য শঙ্খ এই যে শঙ্খ সব নাম করছেন এটি কুহাযাচ্ছে সঞ্জয় করছেন ধৃতরাষ্ট্র সর্বশ ধৃতরাষ্ট্র নাম হৃদয়ানি বেড়ায় ধৃতরাষ্ট্র আপনার পুত্র মানুষ হৃদয় বিরাট হইলা আমার সঙ্গে রাধাকৃষ্ণ মহারাজ কুলে কেতে জন সু এক দুই জনলে যুদ্ধ তেমনি পরিস্থিতি অথম ব্যবস্থিতা বিশ্বা ভারত রাষ্ট্রান প্রবৃত্তির প্রকৃতি শাস্ত্র সম্পাদে ধনুর্ধন পাণ্ডব
ତେଣୁ ଏଇ ଅବସ୍ଥାରେ ସମସ୍ତେ ଟିକେ ଶାନ୍ତ ହେଇଛନ୍ତି। ତାପରେ ଅର୍ଜୁନ ଧନ ଧରି ଯୁଦ୍ଧ କରିବା ପାଇଁ ଆଗ୍ରହ ହେଇଛନ୍ତି, ଉଦ୍ୟମ ଆରମ୍ଭ କରିଛନ୍ତି। ତେଣୁ ସେ କହୁଛନ୍ତି ସେ ତା ପାଇଁ ଅର୍ଚିତ ଯାହାଫଳରେ ଯୁଦ୍ଧ କାମ ଅବସ୍ଥା ମୁଁ ଦେଖିବା ପାଇଁ ଚାହୁଁଛି କିଏ ସବୁ ଯୁଦ୍ଧ କରିବେ, ମୁଁ କାହା ସହିତ ଯୁଦ୍ଧ କରିବି। ସେନାର ଉଭୟ ଦୁଇ ପକ୍ଷ ସେନା ମଧ୍ୟରେ ଆମର ରଥକୁ ସ୍ଥାପନ କରନ୍ତି। ତେଣୁ ଭଗବାନ ରଥି ତାଙ୍କର ମାଲିକ ଯାହା କହିଲେ ଅର୍ଜୁନ ହେଉଛନ୍ତି ମାଲିକ, ଟିକେ ହେଉଛନ୍ତି ଚାକର। ତେଣୁ ମାଲିକ ଯାହା କହିଲେ ଚାକର ସେମାନେ ମାଲିକ। ଭଗବାନ ତାଙ୍କର ଭକ୍ତ ପାଇଁ କ'ଣ କାର୍ଯ୍ୟ ନ କରନ୍ତି, କି କାର୍ଯ୍ୟ କରାଯାଉଛି, କଣ ଭଗବାନ ତାଙ୍କର ଭକ୍ତ ପାଇଁ କଣ ନ କରିପାରନ୍ତି, ଚୋରି ମଧ୍ୟ କରିପାରନ୍ତି, ସବୁ କିଛି କରିପାରନ୍ତି ଭଗବାନ ଭକ୍ତ ପାଇଁ। ତେଣୁ ଭଗବାନ କଣ କଲେ ନା ଦ୍ରୋଣ ଭୀଷ୍ମ ଦ୍ରୋଣ ପ୍ରଣପତର ସର୍ବ ଏବଂ ମହାରଥା ତାଙ୍କ ପାଖରେ ସେଇ ଭୀଷ୍ମ ଦ୍ରୋଣ ଏମାନଙ୍କ ପାଖରେ ନେଇକି ରଥକୁ ରଖିଛନ୍ତି। ଆମର ବଳଦେବ ଦେବସ କହୁଛନ୍ତି ଯେ ଏ ବଳଦେବ ଦେବସ ଭଗବଦ୍ଗୀତାର ପ୍ରଭୁପାଦ ମହାରାଜ ତାଙ୍କର ଭଗବଦ୍ଗୀତାକୁ ବଳଦେବ ଦେବସ ସମର୍ପଣ କରିଛନ୍ତି। କ'ଣ ଲେଖିବେ ସମର୍ପଣ ଲେଖାଯାଇଛି ବେଦାନ୍ତ ଦର୍ଶନ ପରେ ଗୋବିନ୍ଦ ଭାଷାରେ ପ୍ରାଣୀ ଦାସ ବଳଦେବ ଦେବସଙ୍କୁ ସମର୍ପଣ କରାଯାଇଛି। ବଳଦେବ ଦେବସ ଆମର ଗୋଡ଼ିଓ ଆମର ଆମର ଏଇ ଧାରାରେ ମହାପ୍ରଭୁ ଧାରାରେ ସେ ପ୍ରଥମ କରି ଆମର ଧାରାରେ ନଥିଲା ଭାଷ୍ୟ ନଥିଲା ବେଦାନ୍ତ ସୂତ୍ରର ଭାଷ୍ୟ, ତେଣୁ ସେ ପ୍ରଥମ କରି ବେଦାନ୍ତ ସୂତ୍ରର ଭାଷ୍ୟ ଦେଇଛନ୍ତି ବଳଦେବ ଦେବସ। ତେଣୁ ପ୍ରଭୁପାଦ ମହାରାଜ ଭଗବତ ଗୀତାକୁ ତାଙ୍କୁ ସମର୍ପଣ କରିଛନ୍ତି। ତେଣୁ ବଳଦେବ ଦେବସ କହୁଛନ୍ତି ଆର କାରଣ ହେଉଛି ଯେ କାହିଁକି ସେ ଚାହୁଁଛନ୍ତି ରଖିବା ପାଇଁ ଯେ ଅର୍ଜୁନସ୍ୟ ବିଷାଦ ଭଗବତା ତସ୍ୟୋପଦେଶ ସର୍ବସାକ୍ଷିକ କିଛି ବୋଧିତୁ ଭଗବାନ ଯେଉଁ ଭଗବତା କହୁଛନ୍ତି ଇଏ ନିଶ୍ଚିତ କିଛି କହିଥାନ୍ତି, ସମସ୍ତଙ୍କ ସାମ୍ନାରେ କହୁଛନ୍ତି। 18 ଅକ୍ଟୋବର ସୈନ୍ୟ 40 ଲକ୍ଷରୁ ଅଧିକା ଲୋକ ହେବେ, ଗୋଟେ ଅକ୍ଟୋବର ହେଉଛି 2,18,700, ତେଣୁ 18 ଅକ୍ଟୋବର ସାମ୍ନା ହେଲେ 40 ଲକ୍ଷ ପାଖାପାଖି ହେବେ। ତେଣୁ 40 ଲକ୍ଷ କହିବେ କେତେବେଳେ ସାଉଣ୍ଡ ସାଉଣ୍ଡ ଥିଲେ କିନ୍ତୁ ରାଧାକୃଷ୍ଣ ମହାରାଜ କହନ୍ତି ଭଗବାନ ଯେଉଁ କହୁଛନ୍ତି ମେଘ ଯେମିତି ଘରେ ଶବ୍ଦ ହେଲେ ଚାରିଆଡ଼େ ସମସ୍ତେ ଶୁଣିପାରନ୍ତି, ଭଗବାନ ପାଖରେ ସେଇଭଳିଆ ସମସ୍ତେ ଶୁଣିପାରୁଛନ୍ତି। ସର୍ବସାକ୍ଷୀ କଥା ସମସ୍ତେ ସାକ୍ଷୀ ଭଗବଦ୍ଗୀତା ଭଗବାନ କହିଛନ୍ତି ସମସ୍ତେ ସାକ୍ଷୀ ଅଛନ୍ତି, ଇଏ କେଉଁଠି ମହଙ୍ଗଡ଼ା କଥା ନୁହଁ ଉତ୍ତାଚକ କଥା ନୁହଁ, ସମସ୍ତ ସାମ୍ନାରେ ଭଗବାନ କହିଛନ୍ତି ଭଗବଦ୍ଗୀତା ଜ୍ଞାନ ପ୍ରଦାନ କରିଛନ୍ତି। ଯେ ଯେତେବେଳେ ଦଶିତାଙ୍କୁ ଜାଣ ଭଗବାନ ଯାଇକି ଯେତେବେଳେ କହୁଛନ୍ତି ଯେ ତମେ ଦେଖ ଯେ ଏଇ ସମବେତାନ ପୁରୁନୀତି ଅର୍ଜୁନଙ୍କ ରଥକୁ ନେଇକିରି ଭଗବାନ ଦୁଇ ସେନାଙ୍କ ମଧ୍ୟରେ ରଖିକିରି ସେ କହୁଛନ୍ତି ପଶ୍ୟତା ପାଣ୍ଡୁ ପୁତ୍ରାଣ ସମବେତା ପୁରୁନୀତି ଭଗବାନ ଆଗରେ କି କହୁଛନ୍ତି ହେ ପାର୍ଥ ତମେ ଦେଖ ଏଇସବୁ କୌରମାନେ ଏଠି ଉପସ୍ଥିତ ଅଛନ୍ତି। ଆମର ବିଷ୍ଣୁ ଚକ୍ରପତି କହୁଛନ୍ତି ଯେତେବେଳେ ଭଗବାନ ଏଇଭଳି ଆଗରେ ଦେଖି କହି ଦେଉଛନ୍ତି ସେତେବେଳେ ସେ ଅର୍ଜୁନଙ୍କର ଅର୍ଜୁନଙ୍କ ମନରେ ଅର୍ଜୁନଙ୍କ ବୁଦ୍ଧିରେ ମୋହ ପ୍ରଦାନ କରିଛନ୍ତି, ଯାହାଫଳରେ ସେ ସେଇଠି ମୋହଗ୍ରସ୍ତ ହେଲେ, ତାପୂର୍ବରୁ ସେ ମୋହଗ୍ରସ୍ତ ହେଇନଥିଲେ, ସେ ଚାହୁଁଛନ୍ତି ଯୁଦ୍ଧ କରିବା ପାଇଁ। କିନ୍ତୁ ଭଗବାନ ଚାହୁଁଛନ୍ତି ଇଏ ମୋହଗ୍ରସ୍ତ ହୁଅନ୍ତୁ ବିଷାଦଗ୍ରସ୍ତ ହୁଅନ୍ତୁ, ଯାହାଫଳରେ କି ଭଗବାନ ଭଗବତ ଗୀତାର ଜ୍ଞାନ କହିବେ। ତେଣୁକରି ଭଗବାନ ଉପରେ ଚାହୁଁଛନ୍ତି ସେତେବେଳେ ଆଉ କିଏ ତାଙ୍କର ଉପରେ କିଏ କ'ଣ କରିପାରିବ, ଭଗବାନ ଇଚ୍ଛା ହେଉଛି ସୁପ୍ରିମ୍। ତେଣୁ ଅର୍ଜୁନ ମୋହଗ୍ରସ୍ତ ହେଇକିରି ସେ କହୁଛନ୍ତି ଯେ ମୁଁ ଯେଉଁ ଦେଖିଲି ଏମାନେ ସବୁ ଯେଉଁ ଦେଖିଲି ମୁଁ ଯେଉଁ ଦେଖିଲି ଏମାନଙ୍କୁ ମୋର ସବୁ ନିଜ ବନ୍ଧୁ ମୁଁ ସେ ଶୋକଟି ମନେ ପଡ଼ିଲା ଶୋକଟି କହିଲେ ଭଲ ମାନେ ତାର ଆଚରଣ କରିଅଛି दृष्टिमन सुदनं कृष्णं जुजुत्सु संपस्थितं सिदंती मम रात्राणि मुखांत परिशुष्यति मुने देखिली सजमान देखिली एटा मोर निजर सृजन एटा पछि आगे जाणी नथिले भगवान मोह देखिछन् तेणु से कहते दृष्टिम सुजन कृष्ण ଏବଂ ମୋର ଆଉ ହାତରେ ବଳ ନାହିଁ ଗାଣ୍ଡିବ ଧରକୁ ଧାରଣ କରିବା ଗାଣ୍ଡିବ ସଂସ୍କୃତି ଗାଣ୍ଡିବ ତଳେ ଖୁସି ତୋପ ଚାଇ କରିବେ ତାଙ୍କର ଚର୍ମ ତାଙ୍କର ଶରୀର ଯେମିତି ଯେମିତି ନିଆଁ ଲାଗିଯାଇଛି ଜଳିଲା ଭଳି ଲାଗୁଛି ତୋପ ଚାଇ କରିଦେବେ ଏଇଭଳି ପରିସ୍ଥିତି ଆସିଲା ତେଣୁ ସେ କହୁଛନ୍ତି ଯେ ହଁ ଆମେ ଯେଉଁ ଅର୍ଜୁନ ଯେପରି କଥା କହିଛନ୍ତି ଭଗବାନ ଯେ ସବୁ କେମିତି ଖଣ୍ଡନ କରିଛନ୍ତି ସେ ବିଷୟରେ କହିବା ପାଇଁ ମୁଁ ଶ୍ଳୋକରୁ ଉଦ୍ଧାର କଲି ତେଣୁ ସେ ଯେଉଁ କହିଲେ ବିପଦୃଶ ଶୈଳୀ ରୋମହର୍ଷ ଗାୟତେ ଗାନ୍ଧୀର ସଂସ୍କୃତ ଆଚାର୍ଯ୍ୟ କହିଛନ୍ତି ବର୍ତ୍ତମାନ ଭଗବାନ କହୁଛନ୍ତି ସ୍ୱଧର୍ମ ଚାବେକ୍ଷ ନ ମୁଖମୃତ୍ୟୁ ନାଶି ତମର ଯେଉଁ ଶରୀରରେ କଙ୍କନ ଆସୁଛି ଯଦି ତମେ ନିଜର ସ୍ୱଧର୍ମ ବିଷୟରେ ଚିନ୍ତା କରିବ ତାହେଲେ ତମର କିଛି କଙ୍କନ କିଛି ଆସିବ ନାହିଁ କାହିଁକି ନା ସେୟା ଯୁଦ୍ଧ ଧର୍ମ କ୍ଷତ୍ରିୟ କ୍ଷତ୍ରିୟ ଧର୍ମ ହେଉଛି ଯୁଦ୍ଧ କରିବା ଆଗକୁ ଅନୁଭୂତି ସେୟା ଜିନିଷ ନାହିଁ ସ୍ୱଧର୍ମ ଚାରକ୍ଷ ନମର ସେ ଧର୍ମ ଯୁଦ୍ଧ ଶ୍ରେୟ ଅନ୍ୟ କ୍ଷତ୍ରିୟ ନାମ କେତେ କ୍ଷତ୍ରିୟର ଧର୍ମରେ ଯୁଦ୍ଧ କରିବା ଛଡ଼ା ବା ଧର୍ମ ଯୁଦ୍ଧ କରିବା ଛଡ଼ା ଅନ୍ୟ କୌଣସି ଶ୍ରେୟ ଜିନିଷ ନାହିଁ କାରଣ ଅର୍ଜୁନ ତା ପର ଶ୍ଳୋକରେ କହିଛନ୍ତି ନ ତ ଶ୍ରେୟ ମହଙ୍ଗ ସ୍ୱାମୀ ହତ୍ୱା ସ୍ୱଧର୍ମ ଭାବେ ମୁଁ ଏ ଯେଉଁ ମୋର ନିଜନ୍ମ ଧର୍ମ ମାରିକି ମୁଁ କୌଣସି ଶ୍ରେୟ ଦେଖିପାରୁନାହିଁ ଭଗବାନ କହୁଛନ୍ତି ଧର୍ମ ଯୁଦ୍ଧ ଶ୍ରେୟ ଅନ୍ୟ କ୍ଷତ୍ରିୟ ସେ ମହ ଭିତରେ କ୍ଷତ୍ରିୟର ଏ ଧର୍ମ ଯୁଦ୍ଧ ଥିଲା ଆଉ କିଛି ବଡ଼ ଶ୍ରେୟ ଜିନିଷ ନାହିଁ ସ୍ୱଧର୍ମ ଚାରିତ ଏଇଠି ପ୍ରଭାତ ମହାରାଜ କହୁଛନ୍ତି ଯେ ଯେଉଁ ଧର୍ମ ରହୁଛି ଏଇଟା ଦୁଇଟି ଧର୍ମ ରହୁଛି ଜଣେ ଯେତେବେଳେ ବଦ୍ଧ ଅବସ୍ଥା ରହୁଛି ତାର ସ୍ୱଧର୍ମ ଅଲଗା ଜଣେ ମୁକ୍ତ ଅବସ୍ଥା ରହୁଛି ତାର ସ୍ୱଧର୍ମ ଅଲଗା ଏଇ ଯୋଉ ଅର୍ଜୁନ କହୁଥିଲେ ବର୍ତ୍ତମାନ ଯୁଦ୍ଧ କରିବେନି କିନ୍ତୁ ତାଙ୍କର ଯେତେବେଳେ ମୋହ ଭଙ୍ଗ ହେଇଯାଇଛି ସେତେବେଳେ କହୁଛନ୍ତି କ'ଣ କରି ସେ ବଚନ ଭଗବାନ ଅର୍ଜୁନ କହୁଛନ୍ତି ନଷ୍ଟ ମୋହ ସ୍ମୃତି ଲଗ୍ଧା ପ୍ରସାଦ ଆତ୍ମାଚିତ ସ୍ଥିତ ଗତ ସନ୍ଦେହ କରି ସେ ବଚନ ହେବ ମୋହ ବର୍ତ୍ତମାନ ଯେତେବେଳେ ନଷ୍ଟ ହେଇଗଲା ସେତେବେଳେ ସ୍ମୃତି ଫେରିଆସୁଛି ଦ୍ୱିତୀୟ ଧ୍ୟାନ ସେ ସବୁ କହିବେ ସେଟା ଏ ଗୋଟିଏ ପରେ ଗୋଟିଏ ହେଉଛି ଯୋଧ୍ୟା ପୁରୁଷ ସଂଘ ସ୍ତ୍ରୀ ପ୍ରଜାତି ସଂଘାତ ସଂଜାତି କାମ କାମା କ୍ରୋଧ ବିଜାତି କ୍ରୋଧାତ୍ ସମୂହ ସମୂହା ସ୍ମୃତି ବିଭ୍ରମ ସ୍ମୃତି ପ୍ରସାଦ ବୁଦ୍ଧି ନାଶ ବୁଦ୍ଧି ନାଶା ନାଶ ଏ ଗୋଟିଏ ପରେ ଗୋଟିଏ ହେଉଛି ଆମର ଯେତେବେଳେ କାମ ଆସୁଛି କାମଟା ଯଦି ବାଧା ପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି କାମଟା ଯଦି ପୂରଣ ହେଉଛି ସେତେବେଳେ ଲୋଭ ଆସୁଛି କ'ଣ ଧାୟକ ବିଷୟ ପୁରୁଷ ସଂଘର୍ଷ ସଂଘାତ ସଂଜାତ କାମ କାମ କ୍ରୋଧ ବିଜାତ କ୍ରୋଧା କରନ୍ତି ସମୂହ କ୍ରୋଧ କାମଟା ଯଦି ବାଧା ପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି କ୍ରୋଧରୁ ମୋହ ଆସୁଛି ମୋହରୁ ସ୍ମୃତି ଭଂଶ ହେଇଯାଉଛି ସମାଜ ସ୍ମୃତି ବିଭ୍ରମ ସ୍ମୃତି ବଂଶ ହେଲେ ବୁଦ୍ଧି ନଷ୍ଟ ହେଇଯାଉଛି ବୁଦ୍ଧି ନଷ୍ଟ ହେଲେ ତାପରେ ପତନ ହେଇଯାଉଛି ଏଇଭଳି ପ୍ରମାଣରେ ଗୋଟେ ଗୋଟେ ଗୋଟିଏ ନିଜମାନେ ଆମର କାମ କ୍ରୋଧ ରୋଗ ଦ୍ୱାରା ଆକ୍ରାନ୍ତ ହେଇକି ସବୁ ତାଙ୍କର ପ୍ରକୃତ ଯେଉଁ କାର୍ଯ୍ୟ ରହିଛି ସେ ସବୁ କାର୍ଯ୍ୟ ସେମାନେ ପ୍ରକୃତ କାର୍ଯ୍ୟ କରିପାରନ୍ତି ତେଣୁ ଭଗବାନ କହୁଛନ୍ତି ଯେ ସ ସ୍ୱଧର୍ମ ଚାରକ୍ଷ ହଣ୍ଡିତ ମନୁଷ୍ୟ ତମର ଜଣେ ମୁକ୍ତ ଅର୍ଜୁନ ମୁକ୍ତ ଯିବ ଅର୍ଜୁନ ବଦଳିବ ନୁହେଁ କିନ୍ତୁ ଭଗବାନଙ୍କ ପାଇଁ ସେ ବଦ୍ଧଯିବର ରୋଲ୍ କରୁଛନ୍ତି ଭଗବାନ ଚାହୁଁଛନ୍ତି ବଦ୍ଧଯିବର ରୋଲ୍ କରନ୍ତୁ ନହେଲେ ଅର୍ଜୁନ ମୁକ୍ତ ଯିବ ଭଗବାନ ସହିତ ସବୁବେଳେ ସେ ଆସୁଛନ୍ତି ଚତୁର୍ଥ ସେଟା କୁହାଯିବ ତେଣୁ ଅର୍ଜୁନ ସାଧାରଣ ଯେଉଁ ମାନବ ସମାଜ ପାଇଁ ସେ ଲକ୍ଷ୍ୟ କରି ଏଇଭଳି ଭାବରେ ଅଭିନୟ କରିଛନ୍ତି ଅର୍ଜୁନ ଯେଉଁ ମୋ ପ୍ରସ୍ତାବ ଯେଉଁ କଥା ସବୁ କହିଛନ୍ତି ଭଗବାନ ସେ ସବୁ କାଟୁଛନ୍ତି ତୃତୀୟ ଅଧ୍ୟାୟ ସେ ସବୁ ଖଣ୍ଡନ କରିଛନ୍ତି ତେଣୁ ଅର୍ଜୁନ ଯେଉଁ କହିଥିଲେ ଯେ ଗାନ୍ଧୀର ସଂସ୍କୃତିର ଚା ବିପୁତୁଷ୍ଠ ଶରୀର ଯାଏ ତେଣୁ ଭଗବାନ କହୁଛନ୍ତି ଯଦି ଜଣେ ତମେ ଯଦି ସ୍ୱଧର୍ମ ଚିନ୍ତା କରିବ ତାହେଲେ ତମର ଏଇ କମ୍ପନ ଆସିବନି ବିକମ୍ପି ନ ବିକମ୍ପି ତୁମର ତମର ଆସିବ ଆସିବନି ଏବଂ ଅର୍ଜୁନ କହିଲେ ଯେ ନଶ୍ୟାମ ଆମ ନିଜ ଜନମାନଙ୍କୁ ନିଜ ଲୋକମାନଙ୍କୁ ମାରିକିରି ଆମେ କୌଣସି ଶ୍ରେୟ ଆମେ ଦେଖିପାରୁନି ଶ୍ରେୟ ପ୍ରାର୍ଥ ଭାବରେ କିନ୍ତୁ ଭଗବାନ କହୁଛନ୍ତି ଧର୍ମା ଯୁଦ୍ଧ ଶ୍ରେୟ ଅନ୍ୟ କ୍ଷେତ୍ରୀୟ ସମାଜ କ୍ଷେତ୍ରୀୟର ଧର୍ମ ଯୁଦ୍ଧରେ ବ୍ୟାପୃତ ହେବା ଛଡ଼ା ଅନ୍ୟ କିଛି ଶ୍ରେୟ ନାହିଁ ତେଣୁ ଏସବୁ ଗୋଟେ ଗୋଟେ କରି ଖଣ୍ଡନ କରିଛନ୍ତି ତାପରେ ଅର୍ଜୁନ ପ୍ରଥମ ଅଧ୍ୟାୟରେ ସେଟା କହୁଛନ୍ତି ଯେ ଏମାନେ ଯେହେତୁ ମୋର ନିଜନ ଏଟା ନ ଆମକୁ ମିଛାମି ନତୁ ବି ମଧୁସୂଦନ ସେମାନେ ଯଦି ଭଗବାନ କହିଲେ ଯଦି ତମେ ତାଙ୍କୁ ହତ୍ୟା ନ କରିବ ଯୁଦ୍ଧ ନ କରିବ ସେମାନେ ତମକୁ ହତ୍ୟା କରିବେ ଭଗବାନ କାଳେ ଯଦି ଚିନ୍ତା କରିବେ ଅର୍ଜୁନ ସେଥିପାଇଁ କହୁଛନ୍ତି ଯେ ଏଟା ନ ଆମକୁ ମିଛାମି ମୁଁ ଏମାନେ ହତ୍ୟା କରିବାକୁ ଚାହୁଁନି ନତୁ ବି ମଧୁସୂଦନ ମତେ ସେମାନେ ହତ୍ୟା କରିଦେଲେ ମୋତେ ମୁଁ ତାଙ୍କୁ ହତ୍ୟା କରିବାକୁ ଚାହୁଁନି ଏ ଭକ୍ତର ସ୍ଥିତି ହେଉଛି ଏଇଭଳି ଭାବରେ ତାଙ୍କ ପ୍ରତି ଜଣେ ଯେତେ ଅପରାଧ କରେ ମଧ୍ୟ ସାଧୁର ଲକ୍ଷଣ ମଧ୍ୟ ସେଟା ବର୍ଣ୍ଣନା କରାଯାଇଛି ଯେ କପିଳଦେବ କହୁଛନ୍ତି ଭାଗବତ ତୃତୀୟ ସ୍କନ୍ଧରେ ଯେ ସାଧୁ କିଏ ନା
କଣ
ତିତିକ୍ଷ କାରଣ ସବୁକିଛି ସେ ସରିବେ ତିତିକ୍ଷେପ ତାଙ୍କ ପ୍ରତି ଜଣେ ଯେତେ ଅପରାଧ କଲେ ମଧ୍ୟ ସେ ତାଙ୍କ ପ୍ରତି ସହିଲେ ତିତିକ୍ଷେପ ଖାଲି ସହିଲେ ତାଙ୍କ ପ୍ରତି କରୁଣା ମଧ୍ୟ କରିବେ କେମିତି ତାଙ୍କର ମଙ୍ଗଳ ହବ ସେ ଅପରାଧ କଲେ ମଧ୍ୟ ତାଙ୍କର କେମିତି ମଙ୍ଗଳ ହବ ଏ ସାଧୁର ଲକ୍ଷଣ ଏ ଲକ୍ଷଣ ହେଉଛି ତଟସ୍ଥ ଲକ୍ଷଣ ମୁଖ୍ୟ ଲକ୍ଷଣ ହେଉଛି ବୌଣ ଲକ୍ଷଣ ମୁଖ୍ୟ ଲକ୍ଷଣ ହେଉଛି ସାଧୁ କ'ଣ ନା ସେ ଭଗବାନଙ୍କ ପାଦରେ ଆଶ୍ରୟ ନେଇଛନ୍ତି ଭଗବାନଙ୍କର ସବୁବେଳେ ଭଗବାନଙ୍କର ସେବାରେ ରତ ରହିଛନ୍ତି ହେଉଛି ମୁଖ୍ୟ ଲକ୍ଷଣ ତେଣୁ ଏ ସାଧୁ ଲକ୍ଷଣ ଏଇଟା ଅର୍ଜୁନ ସେଭଳି ଭାବରେ ସେ କହୁଛନ୍ତି ମୁଁ ଏମାନେ ହତ୍ୟା କରିବିନି ତେଣୁ ଭଗବାନ କହୁଛନ୍ତି ଆଗରେ ସେଟା କହିବ ଯେ ଜୟ ମନେ ଯେଉଁମାନେ ଭାବନ୍ତି ମୁଁ ତାକୁ ହତ୍ୟା କରିଦେଲି ବା ସେ ଅନ୍ୟ ଜଣଙ୍କୁ ହତ୍ୟା କଲା ଏଇଭଳି ଜଣେ ଭାବନ୍ତି ଜୟମାନ ବେଟି ମନ୍ତାରଣ ଜଶ୍ଚିନ ମନେ ରତନ ଉଭୟ ଜ୍ଞାନ ଦୁଇ ଜଣ ପ୍ରକୃତି ଆନନ୍ଦ ପ୍ରକୃତି ତତ୍ତ୍ୱ କ'ଣ ପ୍ରକୃତି ତତ୍ତ୍ୱଟା କ'ଣ ନାୟକ ମାରିକି ଇନାମ ନେବେ କେହି ତାକୁ ମାରିପାରିବେ ନାହିଁ କି କେହି ମରିପାରିବେ ନାହିଁ କାହିଁକି ନା ସିଏ ହେଉଛି ଆତ୍ମା ନ ଜାଣେ ଏମିତି କଦାଚିତ ନାୟକ ଭୁକ୍ତା ବବିତା ଭୂୟ ଆଲୋ ନିତ୍ୟ ଶାଶ୍ୱତ ପୁରାଣ ଶରୀରେ ଆତ୍ମାର କେବେ ମୃତ୍ୟୁ ନାହିଁ ଆତ୍ମାଙ୍କୁ ଅନନ କରିପାରିବ ହତ୍ୟା କରିପାରିବ ନାହିଁ ଆତ୍ମା ତେଣୁ ଏ ଦ୍ୱିତୀୟ ଅଧ୍ୟାୟ ସବୁ ଭଗବାନ ଗୋଟିଏ ଗୋଟିଏ ଅର୍ଜୁନଙ୍କର ସବୁ ରହିଛି ଯୁକ୍ତି ସବୁ ରହିଛି ଭଗବାନ ତାକୁ ସବୁ ଖଣ୍ଡନ କରିଛନ୍ତି ଏ ଦ୍ୱିତୀୟ ଅଧ୍ୟାୟ କୁହାଯିବ ତେଣୁ ଅର୍ଜୁନ ଏଇଭଳି ଭାବରେ ଯେତେବେଳେ ମୁହଗ୍ରସ୍ତ ହେଇକି ସେ ଭାବୁଛନ୍ତି ଯେ ମୁଁ ଏମାନଙ୍କୁ ଯଦି ହତ୍ୟା କରିବି ତାହେଲେ କ'ଣ ହେବ ନା ତାଙ୍କର କୁଳ ଥାଏ ପ୍ରଣସନ୍ତି କୁଳ ଧର୍ମ ସନାତନ ଧର୍ମୀ ନଷ୍ଟେ କୁଳ କୃଷ୍ଣ ଅଧର୍ମା ଭଗବତୀ ଉତ ଗୀତାର ଜ୍ଞାନ ଏ ଭଗବାନ ରାମଚନ୍ଦ୍ର ଦେଇଛନ୍ତି ଯିଏ ଭଗବାନ ରାମ ସେହି ଭଗବାନ କୃଷ୍ଣ ତେଣୁ ଭଗବାନ ରାମଚନ୍ଦ୍ର ହେଉଛନ୍ତି ବାସୁଦେବ
ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ସେମାନେ ଭଗବାନ ହେଉଛନ୍ତି ବାସୁଦେବ, ଲକ୍ଷ୍ମଣଦେବ ହେଉଛନ୍ତି ସଂକର୍ଷଣ, ଭରତ ହେଉଛନ୍ତି ପ୍ରଦ୍ୟୁମ୍ନ ଏବଂ ଶତ୍ରୁଘ୍ନ ହେଉଛନ୍ତି ଅନିରୁଦ୍ଧ। ଏଇ ଚତୁର୍ଥ ଆସିଥିଲେ ତ୍ରେତାଯୁଗରେ ଭଗବାନ ରାମଚନ୍ଦ୍ର ଯିଏ ଆସିଥିଲେ ବାସୁଦେବ, ସେ ହିଁ ରାମଚନ୍ଦ୍ର। ତେଣୁ ବସୁଦେବ ପୁତ୍ର ଯେଉଁ ବାସୁଦେବ ଆସିଛନ୍ତି ସେ ତ୍ରେତାଯୁଗରେ ରାମଚନ୍ଦ୍ର ରୂପରେ ଆସିଥିଲେ। ତେଣୁ ଭଗବାନ ରାମଚନ୍ଦ୍ର ହିଁ ଏବେ ଭଗବାନ ଗୀତା କହିଛନ୍ତି, ସେଟା ଯେଉଁ ଲୋକମାନେ ବୁଝିପାରିବେ ନାହିଁ, ଭଗବାନ ରାମଚନ୍ଦ୍ର ହିଁ କହିଛନ୍ତି, ଭଗବତ ଗୀତାର ଜ୍ଞାନ ଦେଇଛନ୍ତି। ତେଣୁ ଅର୍ଜୁନ କହୁଛନ୍ତି କୁଳଧର୍ମ ସନାତନ, ତାଙ୍କର ଯଦି ଆମେ ଏମାନଙ୍କୁ ହତ୍ୟା କରିଦେବା ତାହେଲେ ତାଙ୍କର କୁଳ ହେଇଯିବ, ତାଙ୍କର କୁଳଧର୍ମ ନଷ୍ଟ ହେଇଯିବ। ଧର୍ମୀ ନଷ୍ଟ କୁଳ ଅଧର୍ମ ହେଉଛି, ଯେତେବେଳେ ଧର୍ମ ଗ୍ରାମୀ ହେଉଛି ଅଧର୍ମ ଅଭୁଦାନ ହେବ, ଧର୍ମ ନଷ୍ଟ ହେଇଗଲା ମାନେ ଅଧର୍ମ ବଢ଼ିବ। କଣ ଅଧର୍ମ ବଢ଼ିବ ନା ସ୍ତ୍ରୀ ସବୁ ଦୁଷ୍ଟାସ ଦାସ୍ୟ ଅଧର୍ମ ଭୌତିକ କୁଳପ୍ରିୟ କୁଳଧର୍ମ ସନାତନ ଧର୍ମ ନଷ୍ଟ କୁଳକୃଷ୍ଣ ଅଧର୍ମ ଭୌତିକ ଅଧର୍ମ ଭୌତୃଷ୍ଣ କରୁଛନ୍ତି କୁଳ ସ୍ତ୍ରୀୟ ସ୍ତ୍ରୀ ଲୋକମାନେ ଯେତେବେଳେ ବିଧବା ହେଇଯିବେ ସେମାନେ ଦୂଷିତ ହେଇଯିବେ, ସେମାନେ ଅବୈଧ ସ୍ତ୍ରୀ ସଙ୍ଗରେ ଲିପ୍ତ ରହିବେ। ତେଣୁ କ'ଣ ହେବ ନା ଯାହାକି ବର୍ଣ୍ଣଶଙ୍କର, ବର୍ଣ୍ଣଶଙ୍କର ମାନେ ସୃଷ୍ଟି ହେବେ, ଶଙ୍କର ମରପାଇବ କୁଳଭ୍ରାଣ କୁଳସଜ ପତନ୍ତି କିଶୋର ଇଶା ଲୋକ ପିଣ୍ଡ ଦକପ୍ରିୟ। ସେତେବେଳେ ବିଧବା ମାନେ ଯେଉଁ ଅବୈଧ ବର୍ଣ୍ଣଶଙ୍କରରେ ଲିପ୍ତ ରହିବେ ସେତେବେଳେ କ'ଣ ହେବ ନା ବର୍ଣ୍ଣଶଙ୍କର ଯାହା କରିବେ, ବର୍ଣ୍ଣଶଙ୍କର ଯାହା କରିବେ ସମାଜରେ ଉତ୍ପାଦ ସୃଷ୍ଟି କରିବେ, ସେମାନେ ପିଣ୍ଡ ଦକାରୀ ରହିଛି ପୃଥିବୀପୁରୁଷ ଦାନ କରିବା ଏସବୁ ବନ୍ଦ କରିଦେବେ। ତେଣୁ ଏହି ଭାବରେ ସମାଜରେ ଅନେକ ପ୍ରକାର ଉଶୃଙ୍ଖଳା ବା ସମାଜରେ ଅନେକ ପ୍ରକାର ଉପଦ୍ରବ ଆରମ୍ଭ ହେବ। ତେଣୁ ଏହିଭଳି ଭାବରେ କହି ସେ କହୁଛନ୍ତି ଯଦିଓ ଏମାନେ ଜାଣିପାରୁନାହାନ୍ତି କୌରମାନେ ଲୋଭ ପଥ ଚେତସ, ତାଙ୍କର ଲୋଭ ଦ୍ୱାରା ସେମାନେ ପ୍ରକୃତ କଥା ଜାଣିପାରୁନାହାନ୍ତି, ଧର୍ମ ବିଷୟରେ ଜାଣିପାରୁନାହାନ୍ତି, ସେମାନେ ଯୁଦ୍ଧରେ ହତ୍ୟା କରିବା ପାଇଁ ଉଦ୍ୟତ ହେଇଛନ୍ତି। କିନ୍ତୁ ଆମେ ତ ସବୁ ଜାଣୁଛେ ନା, ଆପଣ ସବୁ ଜାଣନ୍ତି, ତେଣୁ ଆମେ କାହିଁକି ଯୁଦ୍ଧରେ ତାଙ୍କୁ ହତ୍ୟା କରିବା। ତେଣୁ ଏବଂ ମୁକ୍ତ ଆପଣ ସଂଖ୍ୟେ ରଥୁପୃଷ୍ଟ ଉପାରସ ବିଶ୍ୱଜୟ ଶଶୁର ଚାପନ ଶୋକ ସଂକୀର୍ଣ୍ଣ ମାନସ। ତେଣୁ ଏହିଭଳି ଭାବରେ ଅର୍ଜୁନ ଅନ୍ତର୍ଭୁତା ପ୍ରଥମ ଅନ୍ତିମ ଶ୍ଳୋକରେ ସଂଜୟ କହୁଛନ୍ତି ଏହିଭଳି ଭାବରେ ଅର୍ଜୁନ କହି ଏବଂ ମୁକ୍ତ ଅର୍ଜୁନ ସଂଖ୍ୟେ ରଥୁପୃଷ୍ଟ ଉପାରସ, ସେ ରଥ ଉପରେ ଆଉ ଠିଆ ହେଇପାରିଲେନି, ସେ ବସି ପଡ଼ିଲେ। ତେଣୁ ଭଗବତ ଗୀତାର ଜ୍ଞାନ ଭଗବାନ ଠିଆ ହେଇକି କହୁଛନ୍ତି, ଅର୍ଜୁନ ବସିକି ଶୁଣୁଛନ୍ତି ଉପାୟ ବିଷୟରେ କହିଯାଉଛି। ତେଣୁ ଭଗବାନ ବାରମ୍ବାର ଉଦ୍ଦିଷ୍ଟା ଉଦ୍ଦିଷ୍ଟା ତୁମେ ଠିଆ ହବ ଠିଆ ହବ ଏଭଳି ଭାବରେ ଆମେ ତା ପରିଶ୍ରମକୁ କୁହାଯାଉ ଭଗବାନ କହିବେ। ଏବଂ ମୁକ୍ତ ଅର୍ଜୁନ ସଂଖ୍ୟେ ରଥପ୍ରସ୍ତ ଉପାୟ ବିଶ୍ୱଜ ଶେଷର ତାପନ, ତାଙ୍କର ଗାନ୍ଧୀ ଜନ୍ମୀକୁ ତ୍ୟାଗ କରିଦେଇଛନ୍ତି, ଆଉ ଧୈର୍ଯ୍ୟ ପାଇଁ ତାଙ୍କ ଶକ୍ତି ନାହିଁ, ଶୋକ ସଂଯୋଗ ମାନସ। ଏଇଭଳି ଭାବରେ ଶୋକ ଅଧିରହିକରି ଅର୍ଜୁନ ବସିଛନ୍ତି। ତେଣୁ ପ୍ରଥମ ଅଧ୍ୟାୟ ସରିଲା ପରେ ଦ୍ୱିତୀୟ ଅଧ୍ୟାୟରେ ସଂଜୟ କହୁଛନ୍ତି ନିତମ ତଥା କୃପାବିଷ୍ଟ ଅଶ୍ରୁପୂର୍ଣ୍ଣା କୁଳକ୍ଷଣ ବିଶିଦନ୍ତ ନିଗମ ବାକ୍ୟ ଉବାସନ ସୂଦନ ଜୟ ଶ୍ରୀରାମ ନମସ୍କାର ଭଗବାନ ଦେଇକି। ତେଣୁ ଭଗବାନଙ୍କୁ ଦେଖିଲେ ଅର୍ଜୁନ ଏଭଳି ଅବସ୍ଥାରେ ଅଛନ୍ତି, ସେ ତଥା କୃପାବିଷ୍ଟ ଭଗବାନ କୃପା କରିବେ ଅର୍ଜୁନ ଯିଏକି ଅଶ୍ରୁପୂର୍ଣ୍ଣା କୁଳକ୍ଷଣ ଅଶ୍ରୁପୂର୍ଣ୍ଣ ଅବସ୍ଥାରେ ଅଛନ୍ତି, ବିଶିଦନ୍ତ ବାକ୍ୟ କିଛି ବହୁତ ବିଷମ ଅବସ୍ଥା ଅଛନ୍ତି, ତେଣୁ ମଧୁସୂଦନ ଭଗବାନ ତାଙ୍କୁ ଏହିଭଳି ଭାବରେ କହୁଛନ୍ତି। ମଧୁସୂଦନ କହିବାର ଉଦ୍ଦେଶ୍ୟ ହେଉଛି ଯେତେବେଳେ ପ୍ରଥମ ଅଧ୍ୟାୟର କଥା ଶୁଣିଲେ ଯୁକ୍ତରାଷ୍ଟ୍ର ସେ ବହୁତ ଖୁସି, କାହିଁକି ନା ଯଦି ଯୁଦ୍ଧ ନ କରିବେ ତାହେଲେ ମୋ ପୁତ୍ର ମୁଁ ତ ବିଜୟ ହେବେ। ତେଣୁ ଏହି ଧାରଣାଟା ଯେତେବେଳେ ଦେଖୁଛନ୍ତି ସନ୍ଦେହ, ସେଥିପାଇଁ ସେ କହୁଛନ୍ତି ମଧୁସୂଦନ ଭଗବାନ ହେଉଛନ୍ତି ମଧୁସୂଦନ ମଧୁ ଦୈତ୍ୟ ସେ ହତ୍ୟା କରିଛନ୍ତି, ତେଣୁ ଅର୍ଜୁନଙ୍କର ଯେଉଁ ବିଶାଳ ଲୋକର ଦୈତ୍ୟକୁ ଭଗବାନ ହତ୍ୟା କରିବେ। ତେଣୁ ଭାବ ସବୁ ଆମର ଟୀକାରେ ଆଚାର୍ଯ୍ୟ ସବୁ ବର୍ଣ୍ଣନା କରିଛନ୍ତି ଭାବ,
ମଧୁସୂଦନ କାହିଁକି କହିଲେ ଏସବୁ ଭାବୁଛନ୍ତୁ ଆଚାର୍ଯ୍ୟମାନେ ଟିକାଏ ଲେଖିଛନ୍ତି। ତେଣୁ ଭଗବାନ କହୁଛନ୍ତି କୁତସ୍ତରମ ବିଷମୟ ସମୁପସ୍ଥିତ ଅନାଥ ଅପିତି କର୍ମଧନ କୈଲମାସନାଇକତ୍ୟ ଶୀଘ୍ର ଦୌର୍ବଳ କରନ୍ତୁ। ଅର୍ଜୁନ ଏସବୁ କଷ୍ମଳ ଏସବୁ ମହିଳା ଦିନ ହୃଦୟକୁ କେମିତି ଆସିଲା ଏସବୁ ଅନାଥ ଦୃଷ୍ଟ ନୁହଁ ଏସବୁ ଆଦ୍ୟ ଚିନ୍ତାଧାରା ନୁହଁ ଅନାଥ ଦୃଷ୍ଟ ହାଦର କର୍ମଧ ସ୍ୱର୍ଗକୁ ଯାଇପାରିବେ ନସ୍ୱର୍ଗ ଅନାଥ ଦୃଷ୍ଟ ଅସର୍ଗ ଅକୀର୍ତ୍ତି ପାରମର୍ଧନ ତମ ମଧ୍ୟ କୀର୍ତ୍ତି ପ୍ରାପ୍ତ ହେବନି ଅକୀର୍ତ୍ତି ପ୍ରାପ୍ତ ହେବ ନିନ୍ଦା ପ୍ରାପ୍ତ ହେବ। ତେଣୁ ତେଣୁ ଯୁଦ୍ଧ କର ଭଗବାନ କହିବାର ଉଦ୍ଦେଶ୍ୟ ତେଣୁ ଯୁଦ୍ଧ କର ଯୁଦ୍ଧ ଟା ହିଁ ତୁମ ପ୍ରକାଶ ଶ୍ରେୟ କିନ୍ତୁ ଅର୍ଜୁନ କହୁଛନ୍ତି କଥମ ଭୀଷ୍ମ ମହମ ସଂଖେ ଦ୍ରୋଣଚ ମଧୁସୂଦନ ଈଶ୍ୱରୀ ପ୍ରତିଯୋଗୀ ପୂଜା ଭୀଷ୍ମ ଅର୍ଜୁନଙ୍କ କହିବା କହିବା କଥା କହୁଛନ୍ତି ଯେ ମୁଁ କେମିତି ଭୀଷ୍ମ ସହିତ ଯୁଦ୍ଧ କରିବି ମୁଁ କେମିତି ଦ୍ରୋଣାଚାର୍ଯ୍ୟ ସହିତ ଯୁଦ୍ଧ କରିବି। ତେଣୁ ଅର୍ଜୁନ ଭଗବାନ କହୁଛନ୍ତି ଆପଣ ହେଉଛନ୍ତି ମଧୁସୂଦନ ଆପଣ ଆପଣଙ୍କର ପିତା ବସୁଦେବଙ୍କୁ ହତ୍ୟା କରିପାରିବେ କି ବା ଆପଣଙ୍କର ଗୁରୁ ସଂଯୋଗ ହତ୍ୟା କରିପାରିବେ କି ସେଥିପାଇଁ ଏଇ ଦୁଇ ଶବ୍ଦ ବ୍ୟବହାର କରି ମଧୁସୂଦନ ହରିସୂଦନ ଆପଣ ଆପଣ ଶତ୍ରୁ ହତ୍ୟା କରୁଛନ୍ତି କିନ୍ତୁ ମତେ କେମିତି କହୁଛନ୍ତି ମୋର ଗୁରୁଙ୍କୁ ହତ୍ୟା କରିବା ପାଇଁ ମୋର ନିଜକୁ ହତ୍ୟା କରିବା ପାଇଁ ଏମାନଙ୍କୁ ହତ୍ୟା କରିବା ପାଇଁ କେମିତି ଆପଣ କହୁଛନ୍ତି ନା ଭାବ ମଧୁସୂଦନ ହରିସୂଦନ ଶବ୍ଦ ପାଇବାର ଉଦ୍ଦେଶ୍ୟ ହେଉଛି ଏଇଟା। ତେଣୁ ସେ କହୁଛନ୍ତି ଅର୍ଜୁନ କହୁଛନ୍ତି ପ୍ରଥମ ଭୀଷ୍ମ ମହମ ସଂଖ୍ୟ ଦ୍ରୋଣାଚାର୍ଯ୍ୟ ମଧୁସୂଦନ ଈଶ୍ୱରୀ ପ୍ରତିଯୋଗୀ ପୂଜା ହରିସୂଦନ ଗୁରୁ ଭାବା ଶ୍ରେୟ ଭକ୍ତ ଭକ୍ତ ମଧ୍ୟ ଲୋକେ ହତ୍ୟା କାମମାନ ଗୁରୁକୁ ନେଇବ ଗୁଞ୍ଜିଓ ଭଗବାନ ବୁଝିରେ ପଡ଼ିବି ନା ବରଂ ମୁଁ ଏମାନଙ୍କୁ ହତ୍ୟା ନ କରିବି ବରଂ ଭିକ୍ଷା କରି ଚଳେଇବି କିନ୍ତୁ ଆଙ୍କର ରକ୍ତରେ ଏଇ ରକ୍ତ ରକ୍ତରେ ରଞ୍ଜିତ ହେଇକି ମୁଁ ଏ ଦେଶକୁ ଉପଭୋଗ କରିବା ପାଇଁ ଚାହୁଁନି। ଏଭଳି ଭାବରେ ଅର୍ଜୁନ ଯେତେବେଳେ କହୁଛନ୍ତି ତାପରେ ସେ ଚିନ୍ତା କରୁଛନ୍ତି ଯେ ପ୍ରକୃତରେ ଏମିତି କରିବା ଦ୍ୱାରା ସମସ୍ୟାର ସମାଧାନ ହେଇପାରିବ ନାହିଁ ତେଣୁ ସେ ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ନେଇଛନ୍ତି। ସେ କହୁଛନ୍ତି କାର୍ପଣ ଦୋଷ କହିତ ସ୍ୱଭାବ ଦୋଷରେ ମୋର ପ୍ରକୃତ ଧର୍ମ କଣ ମୁଁ ବୁଝିପାରୁ ନାହିଁ ମୋ ପକ୍ଷରେ ଶ୍ରେୟ କଣ ସେଟା ମୁଁ ଜାଣିପାରୁ ନାହିଁ ତେଣୁ ମୁଁ ଆପଣଙ୍କର ଶରଣରେ ଗଲି ଆପଣଙ୍କ ଶିଷ୍ୟତ୍ୱ ଗ୍ରହଣ କଲି ଆପଣ ମୋତେ ପ୍ରକୃତ ନିଶ୍ଚିତ ଭୁଲିପାରୁନି ମୋର ପ୍ରକୃତ କଣ କରିବା କଥା ସେଟା କଥା କୁହନ୍ତୁ ଶିଷ୍ୟତ୍ୱ ମୁଁ ଆପଣଙ୍କର ଗ୍ରହଣ କଲି। ତେଣୁ ଭଗବାନ କାଳେ କହିଲେ ଯେ ତମେ ତମର ବନ୍ଧୁ ଆମ କେମିତି ତମର ଗୁରୁ ହେଇପାରିବେ ତମେ ଅନ୍ୟ ଜଣେ ଗୁରୁଙ୍କ ଶରଣରେ ଯାଅ ସେ ତମକୁ ଜ୍ଞାନ ଦେବେ ତେଣୁ ଅର୍ଜୁନ କହୁଛି ନା ନା ନହିଁ ପ୍ରସାମୀ ନୂଆ ସାଗରକୁ ଶୋଷି ଦେଇପାରିବ ମୋତେ ଶୋକ ସାଗରରୁ ଉଦ୍ଧାର କରିପାରିବ ଆପଣ ଆଉ କେହି ମୋତେ ଉଦ୍ଧାର କରିପାରିବେ ନାହିଁ ତେଣୁ ମୁଁ ଆପଣଙ୍କ ଶରଣରେ ଗଲି। ତେଣୁ ଅର୍ଜୁନ ଯଦିଓ ଭଗବାନଙ୍କ ଶରଣରେ ଗଲେ କିନ୍ତୁ ତାପରେ କହିଛନ୍ତି ନା ମୁଁ ଆପଣଙ୍କର ମୁଁ ଯୁଦ୍ଧ କରିବିନି ଏବଂ ଏଇଭଳି ଭାବେ ଭଗବାନ କହିବି ସମୟରେ ଯାଇକି କିନ୍ତୁ କହୁଛନ୍ତି କ'ଣ ନା ମୁଁ ଯୁଦ୍ଧ କରିବିନି ମୋତେ କ'ଣ ଉପଦେଶ ଦିଅନ୍ତୁ କିନ୍ତୁ ମୁଁ ଯୁଦ୍ଧ କରିବି ନାହିଁ ମାନେ କଣ୍ଡିସନାଲ ସରେଣ୍ଡର ଏଇଟା କହୁଛନ୍ତି। ସଞ୍ଜୟ କଥା କହୁଛନ୍ତି ଯେ ଏବଂ ଉକ୍ତା ଋଷିକେଶ ରାକେଶ କରନ୍ତ ନଶ୍ୟନ୍ତି ଗୋବିନ୍ଦ ଉକ୍ତା କୃଷ୍ଣ ବଭୁବ ମୁଁ ଯୁଦ୍ଧ କରିବି ନାହିଁ ଏହିଭଳି ଭାବେ କହିଲେ ଭଗବାନ ଶରଣ ଯାଇଛନ୍ତି। ଏଇଟା କଣ୍ଡିସନାଲ ସରେଣ୍ଡର ବୋଲି କହୁଛୁ। ଆମେ ଯଦି ଭଗବାନଙ୍କ ଶରଣରେ ଯିବା, ଗୁରୁଙ୍କର ଶରଣରେ ଯିବା, ଆମେ କହିବା ମୁଁ ଆପଣ ଯାହା କହିବେ ମୁଁ ତାହା ଗ୍ରହଣ କରିବି ନାହିଁ, ମୁଁ ଆପଣଙ୍କ ଶରଣରେ ଗଲି। ତାହେଲେ କ'ଣ ତମେ କି ଶରଣରେ ଗଲ? କିନ୍ତୁ ଅର୍ଜୁନ କହିଲେ ମୁଁ ଯୁଦ୍ଧ କରିବି ନାହିଁ, ମୁଁ ଆପଣଙ୍କ ଶରଣରେ କରିବି, ମୁଁ ଯୁଦ୍ଧ କରିବି। ତେଣୁ ଭଗବାନ ତାଙ୍କୁ କହୁଛନ୍ତି ଯେତେବେଳେ ଭଗବାନଙ୍କ ଶରଣରେ ଗଲେ ଅର୍ଜୁନ, ସେତେବେଳେ ଅର୍ଜୁନ ସେ ଶାସନ କରୁଛନ୍ତି, କହୁ ତମେ ମଙ୍ଗଳବାନ ମୂର୍ଖ, ବହୁତ ପଣ୍ଡିତ ଭଳିଆ କଥା କହୁଛ, ଅସୁଚ୍ୟା ଅନୁସୂଚସ୍ତମ ପ୍ରଜ୍ଞା ବାଧାଂଶ, ବହୁତ ପ୍ରଜ୍ଞା ବହୁତ ଜ୍ଞାନ ଭଳି ଜ୍ଞାନ ଭଳି କଥା କହୁଛ, କିନ୍ତୁ ଯୋଉ ବିଷୟରେ ସୂଚନା କରିବା କଥା ନୁହଁ ତମେ ସେଗୁଡ଼ିକୁ ସୂଚନା କରୁଛ। ଗତାଶନ ଗତାଶିଷ୍ୟ ନାମ ସେଉଛନ୍ତି ପଣ୍ଡିତା, ଯେଉଁମାନେ ପ୍ରକୃତ ପଣ୍ଡିତ ବ୍ୟକ୍ତି ସେମାନେ ଏ ଶରୀର ବିଷୟରେ ସେ ପ୍ରାଣ ପ୍ରାପ୍ତ ହେଲା ବା ପ୍ରାଣଟା ଚାଲିଗଲା ପ୍ରାଣ ରହିଲା ଏ ବିଷୟରେ ଚିନ୍ତା କରନ୍ତି ନାହିଁ, କାରଣ ପ୍ରକୃତରେ ଆମେ ଏ ଶରୀର ନୁହଁ। ଯେତେବେଳେ ମୁଁ ନଥିଲି ବା ତମେ ନଥିଲ ବା ରାଜାମାନେ ନଥିଲେ ବା ଏମିତି କେବେ ସତର ସମୟ ଆସିବ ନାହିଁ ଯେତେବେଳେ ଆମେ ରହିବା ନାହିଁ, ଆମେ ସବୁବେଳେ ରହିଛେ। ତେଣୁ ଭଗବାନ ଭଗବତ ଗୀତାର ପ୍ରଥମ ଜ୍ଞାନ ଦେଇଛନ୍ତି କ'ଣ ନା ଦେହି ନସ୍କିନ ତଥା ଦେହେ କୌମାର ଯୌବନ ଦ୍ୱାରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତରଣ ହୁଏ। ଇଏ ହେଉଛି ଆତ୍ମାସ୍ମିତ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି, ଇଏ ହେଉଛି ଗୁହ୍ୟ ଜ୍ଞାନ। ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି, ଗୋଟେ ହେଉଛି ଗୁହ୍ୟତର ଜ୍ଞାନ ଆଉ ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ। ତେଣୁ ଗୁହ୍ୟ ଜ୍ଞାନକୁ ଭଗବାନ ଆରମ୍ଭ କରିଛନ୍ତି ଜ୍ଞାନ ଆତ୍ମାସ୍ମିତ ଜ୍ଞାନ। ମହାରାଜ କହନ୍ତି ଯେହେତୁ ଆତ୍ମା ସମୁଦ୍ର ଜ୍ଞାନ ଭଗବତ ଗୀତାରେ ଦିଆଯାଇଛି, ଯେଉଁମାନେ ଆତ୍ମା ସ୍ତରକୁ ଆସିନାହାନ୍ତି ସେମାନେ ଆକୁ ବୁଝିପାରିବେ ନାହିଁ। ଆତ୍ମା ସାଧାରଣତଃ ଲୋକମାନେ ଏହି ଶରୀର ସ୍ତରରେ ଅଛନ୍ତି। ତୃତୀୟ ଅଧ୍ୟାୟରେ ଭଗବାନ କହିବେ ଇନ୍ଦ୍ରିୟା ପ୍ରାଣୀ ଆଉ ଇନ୍ଦ୍ରିୟ ପର ମନ ମନସ୍ତୁ ବା ବୁଦ୍ଧି ଯୋଉ ବୁଦ୍ଧି ପରତସ୍ତୁ ସହ ଆତ୍ମା ହେଉଛି ସବୁଠାରୁ ଉନ୍ନତ ସ୍ତରର। ସାଧାରଣତଃ ଲୋକମାନେ ଇନ୍ଦ୍ରିୟ ବା ଶରୀର ସ୍ତରରେ ଅଛନ୍ତି, ଶରୀର ଚେତନା ସ୍ତରରେ ଅଛନ୍ତି, ଆର ଉଦ୍ରେ ହେଉଛନ୍ତି ଇନ୍ଦ୍ରିୟମାନେ, ଇନ୍ଦ୍ରିୟମାନଙ୍କ ଉଦ୍ରେ ହେଉଛି ମନ, ମନର ଉଦ୍ରେ ହେଉଛି ବୁଦ୍ଧି, ବୁଦ୍ଧିର ଉଦ୍ରେ ହେଉଛି ଅହଙ୍କାର, ଅହଙ୍କାର ଉଦ୍ରେ ହେଉଛି ଆତ୍ମା। ତେଣୁ ଏ ଆତ୍ମା ସ୍ତରକୁ ଯେହେତୁ ସବୁ ଲୋକମାନେ ଯାଇପାରୁନାହିଁ, ସେଠି ଭଗବତ ଗୀତାରେ ଯେଉଁ ଭାଷ୍ୟ ଦେଉଛନ୍ତି ସେ ଭାଷ୍ୟଟା ପ୍ରକୃତ ଭଗବାନ ଯେଉଁଟା ଚାହୁଁଛନ୍ତି କହିବା ପାଇଁ ତାର ଅର୍ଥ ସେମାନେ ବୁଝିପାରୁନାହାନ୍ତି, କାରଣ ସେମାନେ ଆତ୍ମା ସ୍ତରକୁ ଯାଇନାହାନ୍ତି, ସେମାନେ ଶରୀର ସ୍ତରରେ ଚିନ୍ତା କରୁଛନ୍ତି ବା ମନସ୍କୃତି ମନସ୍କୃତି ମାନେ ମନସ୍କରରେ ଚିନ୍ତା କରୁଛନ୍ତି, ତେଣୁ ସେମାନେ ଆତ୍ମା ଓ ଜ୍ଞାନକୁ ବୁଝିପାରୁନାହାନ୍ତି। ତେଣୁ ଏ ଆତ୍ମା ଯେମିତି ଭଗବାନ କହିଲେ ଯେ ଯେମିତି ଜଣେ ଛୋଟ ଅବସ୍ଥାରୁ ଶିଶୁ ଅବସ୍ଥାରୁ କିଶୋର ଅବସ୍ଥା ବାଳକ ଅବସ୍ଥା ବାଳକ ଅବସ୍ଥାରୁ କିଶୋର ଅବସ୍ଥା କିଶୋର ଅବସ୍ଥାରୁ ଯୁବକ ଅବସ୍ଥା ପ୍ରାପ୍ତ ହେଉଛି, ଯୁବକ ଅବସ୍ଥାରୁ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଉଛି, କିନ୍ତୁ ଏସବୁ ଅବସ୍ଥା ପରିବର୍ତ୍ତନ ହେଲେ ମଧ୍ୟ ଆତ୍ମାର ପରିବର୍ତ୍ତନ ହୁଏନି। ଆମେ ଯେଉଁ ଛୋଟ ଶରୀରରେ ଥିଲେ ସେଇ ବାଳକ ଶରୀରରେ ରହିଲେ ବୃଦ୍ଧ ଶରୀରରେ ରହିବା ଏବଂ ଅନ୍ତିମରେ ସେ ଆମର ପରିବର୍ତ୍ତନ ହେବନି, ଶରୀର ପରିବର୍ତ୍ତନ ହେଉଥିବ, ଶରୀର ମୃତ୍ୟୁବରଣ କରୁଛନ୍ତି ଆମେ ମୃତ୍ୟୁବରଣ କରୁନି। ତେଣୁ ଆତ୍ମା ସମୟ ଜ୍ଞାନ ଭଗବାନ ପ୍ରଥମେ ଦେଇଛନ୍ତି ଗୁହ୍ୟ ଜ୍ଞାନ, ଆତ୍ମାକୁ ଖଡ୍ଗରେ କାଟି ହେବନି, ଅଗ୍ନିରେ ଜଳେଇ ହେବନି, ବାୟୁରେ ଶୁଖି ହେବନି, ଜଳରେ ଭିଜେଇ ହେବନି। ଏ ଆତ୍ମା ସବୁବେଳେ ଅପରିବର୍ତ୍ତନୀୟ ରହିଥିବ, ज्ञान भगवान प्रदान करी सर्व संबंध ज्ञान प्रदान कर सांख्य गोटे द्वितीय अध्याय सांख्य कह विशेष भाव आत्मा एवं अनात्मा पार्थक्य जन आत्मा और शरीर पार्थक्य जन सर्व संबंध ज्ञान बर्तमान कौन भगवान स्वधर्म मतलब नाम तुम्हारा सर्वचेतन जमा अच्छा धर्म हूँ कौन ना से गुण रही प्रकृतिर तीनो गुण रही सत्व रज धर्म तीन गुण से कार्य करेंगे तेणुक जो मैंने सत्यगुण प्राधान्य रही ब्राह्मण कार्य करेंगे जो मैंने क्षेत्र प्राधान्य रजगुण प्राधान्य रही क्षेत्र कार्य करेंगे जो मैंने रजतम निश्चित गुण प्राधान्य रही वैश्विक कार्य करेंगे जो मैंने तम प्राधान्य रही सुदृढ़ कार्य करेंगे तेनाली स्वधर्म जब चिंता कर स्वधर्म चाहिए हम कारण क्षेत्र कर्म हूँ यहाँ अष्टादश अध्याय वर्णना करेंगे ब्राह्मण कर्म कौन क्षेत्र कर्म कौन वैश्य कर्म कौन शूद्र कर्म ये सब अष्टादश अध्याय भगवान वर्णना करेंगे तेणु एवं भाव में सर्वसम्बन्ध जो भगवान ज्ञान दे भगवान कहते आकृति चार भूता कथी सत्य अभियान संभावित से चाकृति मरणाम उच्चते तुम यदि निजर स्वधर्म विषय चिंता कर शारीरिक स्तर जो मैंने चिंता कर शरीर चेतन क्षेत्र कार्य हूँ युद्ध करवा हतवा प्राप्त स्वर्गम जीतार मुकेश मही तस्मात अयोध्या तुम्हें देख तुम यदि हारिज मृत्युबरण स्वर्ग प्राप्त हो यदि जितब तुम्हें राज्य अनुसंधान ये सब राज्य तुम शासन करसुविधा कौन युद्ध करें शारीरिक संबंध ज्ञान भगवान दे भयाद्रणा मत्स्य महारथ जैसा चल बहुत भूत राशि तुम जो युद्ध न कर युद्ध रुले लोक कौन कह ना तुम भय पड़े लोक कहे तुम सहानुभूति दयाकृति मैं बहुत सा जीवन रक्षा करते बुझे समस्त भय प्रणाम भय कर पड़ेगा कैब जो कैब मान कैब नपुषक भगवान कहे ना नपुषक बैठा करे जो मैंने बहुत उच्च स्थान अच्छा उन्नत स्थान अच्छा संभावित चाकृति मरण जी अपमान करकृति आस मरण भाई लगे मृत्यु भाई लगे तेनाली भाव में सांख्य योग विषय भगवान वर्णना करपे कौन कहना दीटा संख्ये बुद्धि देवे तुम्हारा बुद्धियात अध्याय कर्म बंधन प्रासे द्वितीय अध्याय अणचाश श्लोक कहे बुद्धि भक्ति योग विषय भगवान कहे द्वितीय अध्याय तेनाली आसना कह द्वितीय अध्याय भक्ति योग विषय श्रवण कर सांख्य युग में वर्णना कले आत्मा और अनात्मा भितर पार्थक्य प्रथम दर्शा जय शंकर गीता की जय श्रीपाल महाराज की जय श्री गुरुदेव की आनंद पूर्णी वैष्णव की जय गौर।